ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ଭାରତ ସାଙ୍ଗେ ସାରା ପୃଥିବୀ ସେମି କଣ୍ଡକ୍ଟର କ୍ଷେତ୍ରଟି ଭବିଷ୍ୟତ ନିର୍ମାଣ ଲାଗି ଆଗ୍ରହୀ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଖୁବ୍ ଜଲ୍ଦି ସେମି କଣ୍ଡକ୍ଟର ହବ୍ ହେବାର୍କେ ଯାଉଛେ କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀନ ସେମିକନ୍ ସମ୍ମିଳନୀ 2025 ଦେଲେ ଯୋଗ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକଟି ଧାଡ଼ି ଦର୍ଶନ ଆର୍ ଚନ୍ଦ୍ରଗ୍ରହଣ ନୀତିକାନ୍ତି ଲାଗି ହେଲା ଆଲୋଚନା। ଖୁବ୍ ଜଲ୍ଦି ସମ୍ବଲପୁରନ କାର୍ଯ୍ୟକ୍ଷମ ହେବା ଡପ୍ଲର ରାଡାର ସିଷ୍ଟମ ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସମ୍ବଲପୁର ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ ଜିଲ୍ଲାନ ଅତି ଜବର ବର୍ଷା ଲାଗି ଜାରି ହେଲା ସତର୍କ ସୂଚନା। ସେମି କଣ୍ଡକ୍ଟର କ୍ଷେତ୍ରଟି ଭାରତ ସହିତ ଭବିଷ୍ୟତ ନିର୍ମାଣ କରବାର୍ ଲାଗି ସାରା ପୃଥିବୀ ଏଛେନକା ଆଗ୍ରହୀ ଅଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ନୂଆଦିଲ୍ଲୀର ଯଶୋଭୂମିଠାରେ ଆଜି ସେମିକନ୍ ଇଣ୍ଡିଆ 2025 ଉଦ୍ଘାଟନ କରିକି ପ୍ରଧାନମନ୍ତ୍ରୀ କହିଛନ୍, ଭାରତର ଇ ଛୁଟିଆ ଚିପ୍ ପୃଥିବୀନ ବଡ଼ ପରିବର୍ତ୍ତନ ଆନବାର୍କେ ଯାଉଛି।
ଭାରତ ବ୍ୟାକଏଣ୍ଡ ସେ ନିକଲ କର ଏକ ଫୁଲ ଷ୍ଟାକ୍ ସେମିକଣ୍ଡକ୍ଟର ନେସନ ବନ୍ନେ କି ଓର ବଢ଼ ରହା ହୈ। ବୋ ଦିନ ଦୂର ନହିଁ ହୈ ଜବ ଭାରତ କି ସବସେ ଛୋଟି ଚିପ୍ ଦୁନିଆ କେ ସବସେ ବଡ଼େ ଚେଞ୍ଜ କୋ ଡ୍ରାଇଭ କରେଗି। ଅଫକୋର୍ସ ଆୱର ଜର୍ନି ବିଗିନ ଲେଟ ବଟ ନଥିଙ୍ଗ କ୍ୟାନ ଷ୍ଟପ ଅସ୍ ନାଉ।
ପ୍ରଧାନମନ୍ତ୍ରୀ କହିଛନ୍, ଆଗନୁ ତେଲକେ କଲା ସୁନା ବୋଲି କୁହାଯାଉଥିଲା, ଏଛେନକା ଚିପ୍କେ ନୂଆ ଡିଜିଟାଲ ହୀରା ଭାବେ ମାନ୍ୟତା ମିଳିଛି। ଏକବିଂଶ ଶତାବ୍ଦୀଥି ସବୁ ଶକ୍ତି ଛୋଟ ଆକାରର ଚିପ୍ ଭିତରେ ରହିଛି, ଯେନ୍ଟାକି ସାରା ପୃଥିବୀର ଅଭିବୃଦ୍ଧି ଦିଗ୍କେ ନୂଆ ଗତି ଦେବା।
ସେମିକଣ୍ଡକ୍ଟର କି ଦୁନିଆ ମେ ଏକ ବାତ କହି ଯାତି ହୈ, ଓଇଲ ବଜ ବ୍ଲାକ ଗୋଲ୍ଡ ବଟ ଚିପ୍ ଆର ଡିଜିଟାଲ ଡାଇମଣ୍ଡସ। 21वीं शताब्दी की शक्ति छोटे से चिप में सिमट करके रह गई है। ये चिप भले छोटी सी है लेकिन इसमें दुनिया की प्रगति को बड़ी गति देने की ताकत है। और इसलिए ही आज सेमीकंडक्टर्स का ग्लोबल मार्केट $600 बिलियन तक पहुंच रहा है।
ଶ୍ରୀ ମୋଦି କହିଛନ୍ତି 2011 ଉତ୍ତରୁ 10 ସେମିକଣ୍ଡକ୍ଟର ପ୍ରକଳ୍ପଟି $18 ବିଲିୟନ ଅତ୍କା ଅର୍ଥ ବିନିଯୋଗ କରାଯାଇଛି। ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରଟି ଭାରତର ଯୁଆନ ପିଢ଼ି ଗୋଟିଏ ବଡ଼ ମାନବ ସମ୍ବଲ ଆଣ। ଏ ଅବସରରେ ପ୍ରଧାନମନ୍ତ୍ରୀ ସବୁ ଯୁଆନ ଉଦ୍ୟୋଗୀଙ୍କୁ ଏ କ୍ଷେତ୍ରଟି ଆଗ୍କେ ଆସବା ଲାଗି ଆହ୍ୱାନ ଦେଇଛନ୍। କାର୍ଯ୍ୟକ୍ରମଟି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଯୋଗ ଦେଇକରି ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି ହୋଇଥିବା 32 ପିଠ ପ୍ରୋସେସର ବିକ୍ରମ ଆଉ 4 ଅନୁମୋଦିତ ପ୍ରକଳ୍ପର ଟେଷ୍ଟ ଚିପ୍ ଦେଇଛନ୍। ବିକ୍ରମକେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ଇସ୍ରୋର ସେମିକଣ୍ଡକ୍ଟର ଲ୍ୟାବ୍ନୁ ତିଆରି କରାଯାଇଛି। ସେନ୍ତା ଏନ୍ଆଇଟି ରାଉରକେଲାନ ତିଆରି ହୋଇଥିବା 2 ଆଉ ପାର୍ଲା ମହାରାଜ ଇଞ୍ଜିନିୟରିଂ କଲେଜନ ତିଆରି ହୋଇଥିବା ଗୋଟେ ସେମିକଣ୍ଡକ୍ଟର ଚିପ୍କେ ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀଙ୍କୁ ଦେଇଛନ୍। ସମ୍ମିଳନୀଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଲ୍ ଯୋଗ ଦେଇଛନ୍। ଏ ଅବସରରେ ଶ୍ରୀ ମାଝି କହିଛନ୍, ଭାରତର ତିଆର ପହଲା ସେମିକଣ୍ଡକ୍ଟର ଚିପ୍ସ ଦେଶର ସ୍ୱାବଲମ୍ବନ ଦିଗେ ଗୋଟିଏ ଐତିହାସିକ ଉପଲବ୍ଧି ଆଏ। ବର୍କସ୍ ଆଇଟି ନୀତି ଆଇବା ପିଢ଼ିର ଭିତ୍ତିଭୂମି ଆର୍ ଭିତ୍ତିଭୂମି ଭିତ୍ତିକ ସୁଯୋଗ ସହିତ ଓଡ଼ିଶା ଖୁବ୍ ଜଲ୍ଦି ସେମିକଣ୍ଡକ୍ଟର ହବ୍ ହେବାର୍କେ ଯାଉଛେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍।
ଆମକୁ 2 ସେମିକଣ୍ଡକ୍ଟର ପ୍ରୋଜେକ୍ଟ ଆଜି ଏଠି ଭୁବନେଶ୍ୱରରେ ଏକ୍ସଟାବ୍ଲିଶ ହୋଇସାରିଛନ୍ତି। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ରେ ଆପ୍ରୁଭାଲ ହେଲା ପରେ 4000 କୋଟିରୁ ଅଧିକ ଟଙ୍କା ଆଜି ଆମକୁ ଆପ୍ରୁଭାଲ ସହିତ ଆମକୁ ମିଳିଲା। ଆଉ ଯେଉଁଥିପାଇଁ କି ଗୁଜରାଟ ପରେ ଓଡ଼ିଶା ଦ୍ୱିତୀୟ ସେମିକଣ୍ଡକ୍ଟର ସେଣ୍ଟର ହେବା ପାଇଁ ଯାଉଛି।
ସମ୍ମିଳନୀ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଓଡ଼ିଶା ପାଭିଲିୟନର ବିଲ୍ ଉଦ୍ଘାଟନ କରିଛନ୍। ଭୁବନେଶ୍ୱରଠାରେ ଆଇବା 8 ଦିନ ହେବାର୍କେ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଶିବିର ଲାଗି ଆଇବା କାଲ୍ ଦିନର 11 ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଏଥିଲାଗି ଆଗ୍ରହୀ ଲୋକେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପୋର୍ଟାଲ janashunani.odisha.gov.in ନାହେଲେ ମୋବାଇଲ୍ ଆପ୍ ଜରିଏ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର ଆଜି ସମ୍ବଲପୁର ଆସିକରି ସମ୍ବଲପୁରନ ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଛନ୍। ଉତ୍ତରାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟନ ଗୋଟିଏ ବୈଠକଟି ଶ୍ରୀ ମିଶ୍ର ସମ୍ବଲପୁର ସହିତ ବରଗଡ଼ ଝାରସୁଗୁଡ଼ା ସୁବର୍ଣ୍ଣପୁର ଆର୍ ବଲାଙ୍ଗୀର ଜିଲ୍ଲାର ଆରକ୍ଷୀ ଅଧୀକ୍ଷକଙ୍କ ସଙ୍ଗେ ଜିଲ୍ଲାମାନଙ୍କର ଆଇନ ଶୃଙ୍ଖଳା ସ୍ଥିତି ଆର୍ ଅପରାଧ ନିୟନ୍ତ୍ରଣ ବାବଦେ ସମୀକ୍ଷା କରିଛନ୍। ଇତାର ସହିତ ଆଇବା 6 ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମ୍ବଲପୁର ଗସ୍ତ କାର୍ଯ୍ୟକ୍ରମ ଲାଗି ଶ୍ରୀ ମିଶ୍ର ସୁରକ୍ଷା ସ୍ଥିତିର ଯାଞ୍ଚ କରିଛନ୍। ପୁରୀ ନୀଳାଦ୍ରୀ ଭକ୍ତ ନିବାସଠାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କର ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଛତିଶା ନିଯୋଗର ବୈଠକ ହୋଇଯାଇଛି। ବୈଠକଟି ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକେ ଛତିଶା ନିଯୋଗର ଅନୁମୋଦନ ମିଳିବାର ସହିତ ନାଟମଣ୍ଡପନ ଆଇବା 15 ତାରିଖନୁ ଧାଡ଼ି ଦର୍ଶନ ବ୍ୟବସ୍ଥା ବାବଦେ ଆଲୋଚନା କରାଯାଇଥିବାର ଜଣାପଡ଼ିଛି। ବୈଠକଟି ପୁରୀ ଆରକ୍ଷୀ ଅଧିକାରୀ ସବୁ ସେବାୟତ ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ରାଜଧାନୀ ଭୁବନେଶ୍ୱରନ ଖୁବ୍ ଜଲ୍ଦି ଡପ୍ଲର ରାଡାର ସିଷ୍ଟମ ସ୍ଥାପନା କରାଯିବା ଓ ସମ୍ଭଲପୁର ଆର୍ ବାଲେଶ୍ୱରନ ସ୍ଥାପନା ହୋଇଥିବା ଡପ୍ଲର ରାଡାର ସିଷ୍ଟମ କାର୍ଯ୍ୟକ୍ଷମ ହେବା ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ସେ କହିଛନ୍ତି ଇ ସିଷ୍ଟମ ଲାଗି ଭିଭିଭୂମି କାମ ଶେଷ ହୋଇଛେ। ଖୁବ୍ ଜଲ୍ଦି ଦୁଇ ଜିଲ୍ଲାର ଡପ୍ଲର ରାଡାର ଜରିଏ ପାଣିପାଗ ବାବଦେ ସଠିକ୍ ସୂଚନା ମିଳିପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଇବା 7 ତାରିଖ ରବିବାର ଦିନ ଇ ବଛରର ପହିଲା ବିରଳ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବା। ଇ ମହାଜାଗତିକ ଦୃଶ୍ୟ ଭାରତର ସବୁ ଜାଗାନ ଦୃଶ୍ୟମାନ ହେବା। ଚନ୍ଦ୍ରଗ୍ରହଣ ସମ୍ଭଲପୁର ରାଉରକେଲା ଭୁବନେଶ୍ୱର ପୁରୀ କଟକ ଯାଜପୁର ବ୍ରହ୍ମପୁର ବାଗି ଜାଗାମାନଙ୍କେ ଏକାସାଙ୍ଗେ ଦେଖବାର୍କେ ମିଳିବା। 5 ଘଣ୍ଟା ତକ ଚନ୍ଦ୍ରଗ୍ରହଣର ପ୍ରଭାବ ରହିବା। ରାତି 9:57 ଗ୍ରହଣ ଛିଇଁବା ଆଉ ରାତି 11:01 ପୂର୍ଣ୍ଣଗ୍ରାସ ଗ୍ରହଣ ମୂଲ ହୋଇକରି ଡେରି ରାତି 1:27 ଗ୍ରହଣ ସର୍ବମୁଖ୍ୟ ହେବା। ଭାରତୀୟ ସଂସ୍କୃତି ଥି ନଡ଼ିଆ କି ଶ୍ରୀଫଳର ବହୁଟେ ଗୁରୁତ୍ୱ ରହିଛି। ଶୁଭ ସମୃଦ୍ଧିର ପ୍ରତୀକ ନଡ଼ିଆର ବ୍ୟବହାର ଆର୍ ତାର ଉପଯୋଗିତା ବାବଦେ ଲୋକ ସଚେତନ କରିବାର ଲକ୍ଷ୍ୟଟି ଆଜ ପାଳନ କରାଯାଉଛି ବିଶ୍ୱ ନଡ଼ିଆ ଦିବସ। 2009 ସେପ୍ଟେମ୍ବର 2 ଦିନ ଏସିଆ ପେସିଫିକ୍ କୋକୋନଟ୍ କମ୍ୟୁନିଟି ଗଠନ କରାଯାଇଥିଲା। ନଡ଼ିଆ ଚାଷ ବାବଦେ ଲୋକଙ୍କର ଭିତରେ ସଚେତନତା ବଢ଼ାବାଟା ଇ ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ ଆଏ। ଇ ବଛର ନଡ଼ିଆ ଦିବସର ବାର୍ତ୍ତା ରହିଛେ ନଡ଼ିଆର ଶକ୍ତିକେ ଉନ୍ମୋଚନ କର୍ମା ଆର୍ ବିଶ୍ୱସ୍ତରର କାମକେ ତହକାମା। ସୂଚନା ଅନୁସାରେ ନଡ଼ିଆ ଉତ୍ପାଦନ ଥି ଭାରତ ପୃଥିବୀର 3 ନମ୍ବର ଠାନେ ରହିଛି। କଳାହାଣ୍ଡି ଗଡ଼ଜାତ ଇଲାକାନ ଆଜି ନୂଆଖାଇ ପାଳନ କରାଯାଉଛି। 3 ନମ୍ବର ଖେପ୍ଥି ଆଜ ଜିଲ୍ଲାର ଭବାନୀପାଟନା ଲାଞ୍ଜିଗଡ଼ ମଦନପୁର ରାମପୁର ଥୁଆମୂଲ ରାମପୁର ଜୟପାଟନା ଆଉ କର୍ଲାପାଟ ଇଲାକାନ ନୂଆଖାଇ ପାଳନ କରାଯାଉଛି। ସକାଳର 8:45 9:05 ଭିତରେ ମା ମାଣିକେଶ୍ୱରୀ ମନ୍ଦିରର ନବାନ୍ନ ଲାଗି କରାଯାଇଥିଲା। ତାର ଉତ୍ତରୁ ଦିନର 10:55 1 ଭିତରେ ଲୋକେ ଘରମାନଙ୍କେ ନୂଆଖାଇଥିଲେ। ନୂଆଖାଇ ଲାଗି ଆଜି ସକାଳୁ ଭବାନୀପାଟନା ମା ମାଣିକେଶ୍ୱରୀ ମନ୍ଦିରର ଜବର ଭିଡ଼ ଦେଖବାର୍କେ ମିଳିଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲ କୋର୍ଟ ପରିସରର ଅତିରିକ୍ତ ଜିଲ୍ଲା ଆଉ ଦୋରା ଜଜ୍ କୋର୍ଟକେ ଆଜି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆଭାସୀ ଜରିଏ ଶୁଭାରମ୍ଭ କରିଛନ୍। କାର୍ଯ୍ୟକ୍ରମଟି ପ୍ରୋଟୋକଲ୍ ବିଚାରପତି ମୃଗାଙ୍କ ଶେଖର ସାହୁଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଖଡ଼ିଆଲ ବିଧାୟକ ଅଧିରାଜ ପାଣିଗ୍ରାହୀ କାର୍ଯ୍ୟକ୍ରମଟି ଯୋଗ ଦେଇକରି ଆଜି ଶୁଭାରମ୍ଭ ହୋଇଥିବା ଏହି ଅତିରିକ୍ତ ଜିଲ୍ଲା ଆଉ ଦୋରା ଜଜ୍ କୋର୍ଟ ନ୍ୟାୟିକ ବ୍ୟବସ୍ଥାଟି ଗୋଟିଏ ମାଇଲ୍ ଖୁଣ୍ଟା ହେବା ବୋଲି କହିଛନ୍ତି। କଳାହାଣ୍ଡି ଜିଲ୍ଲା କୋର୍ଟ ପରିସରର ଆଇବା 13 ତାରିଖ 3 ନମ୍ବର ରାଷ୍ଟ୍ରୀୟ ଲୋକ ଅଦାଲତ ହେବା। ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଅନୁପ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାର୍କି ଥିବା ଲୋକ ଅଦାଲତଟି ବିଚାରପତିମାନେ ପଞ୍ଜିକୃତ ହୋଇଥିବା ଦେୱାନୀ ଫୌଜଦାରୀ ପାରିବାରିକ ବାଗିର ଭିନ୍ ଭିନ୍ ମାମଲାମାନଙ୍କର ଫଇସଲା କରିବେ। ଲୋକ ଅଦାଲତ ଜରିଏ ଫଇସଲା ନାହିଁ ହୋଇଥିବା ମାମଲାମାନଙ୍କର ଫଇସଲା କରାଯିବା। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା କୋର୍ଟ ପରିସରର ସୁପ୍ରିମକୋର୍ଟ ବିଧି ଅନୁବାଦ ସଫ୍ଟୱେୟାର ଆଉ ଏଆଇ ବ୍ୟବହାର ବାବଦେ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ରାୟର ଇଂରାଜୀନୁ ଆଞ୍ଚଳିକ ଭାଷାତି ଅନୁବାଦ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଭିଡ଼ିଓ କନ୍ଫରେନ୍ସିଂ ନିୟମ 2020 ଆର୍ ସେଥିଲାଗି ଥିବା ସୂଚନା ଯୋଗାଯୋଗ ପ୍ରକ୍ରିୟା ଲାଭ, ହାଇକୋର୍ଟଙ୍କ ଦେୱାନୀ କାର୍ଯ୍ୟବିଧି ନିୟମ 2007 ବାବଦେ ସଚେତନ କରାଯାଇଥିଲା। ଓଡ଼ିଶାନ ଇ ବଛର ଇ ମାସ ତକ 107% ବର୍ଷା ରେକର୍ଡ କରାଯାଇଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଫି ବଛର ବଙ୍ଗୋପସାଗରନ 13-14 ଲଘୁଚାପ ଆର୍ ଅବପାତ ହେସି, ମାତ୍ର ଇଥର 16 ହେବା ବୋଲି ଅନୁମାନ କରାଯାଇଛି। ଲଘୁଚାପ ହେଲେ ରାଜ୍ୟର ଦକ୍ଷିଣ ପଶ୍ଚିମ ଭାଗେ ଅତ୍କା ବର୍ଷା ହେସି। ଏହାଦେ ବଙ୍ଗୋପସାଗରନ ବନିଥିବା ଲଘୁଚାପ କାଲ ତକ୍ ସମୁଦ୍ର ଖଣ୍ଡି ପାର କରବା। ଇତର ବଲେ କେତେଟା ଜିଲ୍ଲାନ 20 ସେଣ୍ଟିମିଟରନୁ ଅତ୍କା ବର୍ଷା ସମ୍ଭାବନା ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍। ଲଘୁଚାପ ବଲେ ଆଇବା 24 ଘଣ୍ଟା ଭିତରେ ସମ୍ଭଲପୁର, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼ନ ଘଡ଼ଘଡ଼ି ସହିତ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ହୀରାକୁଦ ଉପରମୁଡ଼େ ବର୍ଷା ହେବାନୁ ଜଲଭଣ୍ଡାରର ଜଳସ୍ତର ବଢ଼ବାର୍କେ ଲାଗିଛି। ଇତାକେ ନଜରଥି ରଖିକରି ଖେପ୍ ଖେପ୍ କରି ଆଜି ଜଲଭଣ୍ଡାରର 6 ଗେଟ୍ ଖୋଲାଯାଇକରି ବର୍ଡ଼ ପାଣି ଛଡ଼ାଯାଉଛି। ଆଜି ସଞ୍ଜ 6 ବଜେ ତକ ଜଲଭଣ୍ଡାରର ଜଳସ୍ତର 626.41 ଫୁଟ ରହିଛି। ଭାରତ ସାଙ୍ଗେ ସାରା ପୃଥିବୀ ସେମି କଣ୍ଡକ୍ଟର କ୍ଷେତ୍ରଟି ଭବିଷ୍ୟତ ନିର୍ମାଣ ଲାଗି ଆଗ୍ରହୀ କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶା ଖୁବ୍ ଜଲ୍ଦି ସେମି କଣ୍ଡକ୍ଟର ହବ୍ ହେବାର୍କେ ଯାଉଛେ କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀନ ସେମିକନ୍ ସମ୍ମିଳନୀ 2025 ଦେଲେ ଯୋଗ। ପୁରୀ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକଟି ଧାଡ଼ି ଦର୍ଶନ ଆର୍ ଚନ୍ଦ୍ରଗ୍ରହଣ ନୀତିକାନ୍ତି ଲାଗି ହେଲା ଆଲୋଚନା। ଖୁବ୍ ଜଲ୍ଦି ସମ୍ବଲପୁରନ କାର୍ଯ୍ୟକ୍ଷମ ହେବା ଡପ୍ଲର ରାଡାର ସିଷ୍ଟମ ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ସମ୍ବଲପୁର ଝାରସୁଗୁଡ଼ା ଦେବଗଡ଼ ସୁନ୍ଦରଗଡ଼ ଜିଲ୍ଲାନ ଅତି ଜବର ବର୍ଷା ଲାଗି ଜାରି ହେଲା ସତର୍କ ସୂଚନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।